ପ୍ରିୟ ଶ୍ରୋତା ବନ୍ଧୁ, ରେଡ଼ିଓ ମାନବାରରୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ମୁଁ ଆପଣମାନଙ୍କର ପ୍ରିୟ ଈଶ୍ୱରୀ ମୁଦୁଲି, ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ମାନବାରର ନବମ ଶ୍ରେଣୀର ଛାତ୍ରୀ। ସବୁଥର ପରି ଏଥର ମଧ୍ୟ ମୁଁ ନେଇ ଆସିଛି ଆପଣମାନଙ୍କ ପାଇଁ ମନୋରଞ୍ଜନର ଅନେକ ଉପାଦାନ। ଆମ ଗାଁରେ ନା ପୌଷ ପରବ ହେଲେ ଆମ ଗାଁର ନାନୀମାନେ ଘର ଘର ବୁଲି ଗୀତ ଗାଇ ଗାଇ ନାଚନ୍ତି ଓ ଏହି ଗୀତ ଶୁଣିବାକୁ ବହୁତ ଆନନ୍ଦ ଲାଗେ। ଆମ ଗାଁର ନାନୀମାନଙ୍କ ଗୀତ କଥା କହିବାରୁ ଆପଣମାନଙ୍କୁ ମଧ୍ୟ ଗୀତ ଶୁଣିବାକୁ ବହୁତ ଇଚ୍ଛା ହେଉଥିବ। ତାହେଲେ ଚାଲନ୍ତୁ ଶୁଣିବା ଏକ ପରଜା ଗୀତ। ଗୀତ ଶୁଣିବା ପୂର୍ବରୁ ଏହି ଗୀତର ଅର୍ଥ ବୁଝିବା। ଏହି ଗୀତର ଅର୍ଥ ହେଉଛି, ଡେମସା ଧଳ ଦଳ ହୋଇ ଝିଅ ପୁଅମାନେ ଘର ଘର ବୁଲନ୍ତି, ଆଉ ଘରର ମା ମାଉସୀମାନେ ଝିଅମାନଙ୍କୁ ପଇସା, ଚାଉଳ ଓ ପିଠା ମଧ୍ୟ ଦିଅନ୍ତି। ଆମ ଗାଁରେ ପରମ୍ପରା ଅଛି, ସେଥିପାଇଁ ଡେମସା ଦଳ ହୋଇ ନାଚି ନାଚି ଗୀତ ଗାଆନ୍ତି। ଅର୍ଥ ତ ବୁଝିଲେ, ତାହେଲେ ଚାଲନ୍ତୁ ଶୁଣିବା ଏକ ପରଜା ଗୀତ। ଏହି ଗୀତଟିକୁ ପରିବେଷଣ କରିବେ ଏହି ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ରୀ ଜୁନି ହ୍ୟାଲ ଓ କବିତା ଜାନି।
ଆଇଲା ଆଇଲା ମାଲି ଚଡ଼େ ରାସି ଚିପା ଚଡ଼େ ରାସି କେ ଭୋକା ୟାଦର ଦେଶୀ ମାଲି ଚଡ଼େ ରାସି କେ ଭୋକା ୟାଦର ଦେଶୀ ହୁଗଡ଼ା ହୁଗଡ଼ା କିଡ଼ି କଫାଟୁ ଦିଲେକ ଦିଆ ନଲେଗ ନାଏ କଫାଟୁ ଗାଡ଼ା ଆଇଲି ଆଇଲି ମାଟି ସୁନ୍ଦରୀ ଦୁଡ଼ି ସୁନ୍ଦରୀ ଉଗଡ଼ା ଉଗଡ଼ା କିଡ଼ି କଫାଟୁ ଦେନୁନି ଦେନୁନି ଗଡ଼ୁ ବନ୍ଦା ପାଣି ଆଜି ମଲି କାଲି ମଲି ମଲି କେଉଁ ଗଲି ଘରେ ରାନ୍ଧା ନାଇ ଲାଗି କଟାର ଫୁଣୁ ଗଲି ନୀତି ଦିନେ ନାସେରେ ପିଲା ଛିତାଇ ସବା ଦିନେ ନାସେରେ ସାନୁ ଛିତାଇ।
ଧନ୍ୟବାଦ କବିତା ଜାନି ଓ ଜୁନି ହ୍ୟାଲ, ବହୁତ ସୁନ୍ଦର ଗୀତ ଗାଇଲେ। ଗୀତ ତ ଶୁଣିଲେ, ତାହେଲେ ଚାଲନ୍ତୁ ଶୁଣିବା ଏକ ରୋଲ୍ ପ୍ଲେ। ଏହି ରୋଲ୍ ପ୍ଲେକୁ ପରିବେଷଣ କରିବେ ଏହି ବିଦ୍ୟାଳୟର ଛାତ୍ରଛାତ୍ରୀ ଗଣ। ଶଙ୍କର ଗୌଡ଼, ଲୋକନାଥ ହିଆଲ, ଲକ୍ଷ୍ମୀ ମାଝି, ଗୌରୀ ଖେମୁଣ୍ଡୁ, ଗୀତା ମୁଦୁଲି ଏଠାରେ ଭାଗ ନେଇଛନ୍ତି। ଏହି ରୋଲ୍ ପ୍ଲେର ନାମ ହେଉଛି ବେଣ୍ଟ ଶିକାର।
ବାବା, ଏ ବାବା, କୁନ୍ତି ଗାଲୁସିନି?
ମୁଇଁ ବେଟକେ ଗାଲିନି।
ଏ ଦେଖ, ପାଣି ବଟନ ନେଲୁସିନି କି ନାଇଁ?
ହଏ ହଏ ନେଲିନି।
ଆଲେ ନାନାଜୁ,
ବାବା ବେଟ କାଇ କେ କରବାଏ?
ଏଟା ମିଶା ନା ଜାନୁସ କି, ଆମର ଗାଁ ଚୈତ ପରବ ଚାଲିଲା ଅଛେ, ସେଟାର ପାଇଁ ବେଟ ଶିକାର ପାଇଁ ଯିବାକୁ ପଡ଼ୁଛି, ଆର ପଶୁ ପକ୍ଷୀ କେ ମାରି ଆଣିବାକୁ ପଡ଼ୁଛି।
ବାବା, ଏନ୍ତା କାଇ ସବୁ ଗାଁ ସେ ହଇସି?
ତ ସବୁ ଗାଁ ହଇସି
ବାବା। ଯଦି ସବୁ ଗାଁ ସବୁ ପଶୁ ପକ୍ଷୀ କେ ମାରି ଦେବାଇ, ତେବେ ପ୍ରାଣୀ ଜଗତ ତାପରେ ଲିଭି ଯାଇସି।
ଫୁଲମତି, ତୋର ସେ କଥା ଆର କନାଇନି ଯୁ ନାନା, ଆମେ ଯୁ, ଆମେ ଯଦି ନ ଯୁ ତେବେ ଟକି ମନ ଗୋବର ମାର ଭାଇ, ଆର ଏ ଗାଁ ଲୋକ ମନ ଡାବୁ ମାଙ୍ଗ ଭାଇ, ପୁରା 7 ଦିନ ବେଟକେ ଯିବାକେ ହଇସି ପଡ଼ସି।
ସବୁଦିନେ ଗୋଟେ ଗୋଟେ ମାରି କରି ଆଣି ଦେବତା ପାଖେ ପୂଜା ତୋଡ଼ାଇବାକେ ପଡ଼ସି।
ହଇ ହଇ
ଯୁ।
ହଇ ନାନା ଯୁ।
ଜାନୁସ ଜୟମତି, ଆମର ବାବା ଆର ନିନି ବାବା ଗାଁର ଲୋକମାନଙ୍କ ସାଙ୍ଗ ମିଶିକରି ବେଟ ଶିକାର କରିବା ପାଇଁ ଯାଇ ଅଛ।
ଫୁଲମତି, ମୁଇଁ ଗୋଟେ ବହି ଲଗେ ପଢ଼ି ରହିଲି, ଆରି ଆମର କିଲାସେ ସାର କହି ରହିଲା।
ହଇ ଗାଏ, ସେ ହାତୀ ଦାନ୍ତ ପାଇଁ ହାତୀକେ ମାରି ଦେଲାଇନି, ଆରି ବାଘର ଚାମଡ଼ା ନଖ, କୁମ୍ଭୀରା ଚାମଡ଼ା, ହରିଣାର ସିଂ, ଏମାନଙ୍କର ହାଡ଼ ନଖ ଚାମଡ଼ା ସବୁ ବିକିବା ପାଇଁ ମାରି ଦେଲାଇନି। ହରିଣ ମରିଗଲେ ବାଘ ଖାଇବାକେ ନ ପାଇ ବାଘ ମିଶା ମରି ଯାଇସି।
ଆରେ ହରିଣକେ ବାଘ ଖାଇସି?
ହଇ, ସେଟାର ପାଇଁ ତ ଘାସ ଖାଇବା ପଶୁମାନ ମରିଗଲେ ବାଘ ସିଂହ ପାରା ପଶୁ ମିଶା ଖାଇବାକେ ନ ପାଇ ମରିଯିବା, ସବୁ ପଶୁ ପକ୍ଷୀ ଖାଦ୍ୟ ଶିଖିଲି ଲଗେ ବନ୍ଧା ହୋଇ ଆଚ
ହଇ ଏବେ ମୁଇଁ ଗାଲିନି ଆମର ଘରେ ମୋତେ ଜଗି ରହିବାଇ
ହଇ ମୁଇଁ ମିଶା ଘରକେ ଗାଲିନି
କିଛି ବର୍ଷ ପରେ
ଏ ଦେଖ ଶୁଣିଲୁସିନି
କାଟା ହେଲା
ଆଜି ଘରେ ରାନ୍ଧବାକେ ଦାରୁ ନାହିଁ ଆଜି ଡଙ୍ଗରକେ ଦାରୁ ଆଣବା ଗଲେ ହୋଇତା କାହିଁକି ସଞ୍ଜକେ ରାନ୍ଧବାକୁ ମିଶା ଦାରୁ ନାହିଁ
ହଇ ମୁଇଁ ଗାଲିନି
ହଇ ଆର ଯାଇ ଦେଖ
ମୁଇଁ ମିଶା ଆଇବି
ହଇ ଆଜୁ ହରି ଆମେ ତ ଡଙ୍ଗର ଲଗେ ଆଇଲୁ ହେଲେ କେନ୍ ହେ ଗୋଟେ ଗଛ ମିଶା ଦିଶେ ନାହିଁ ଆମେ କୁନ୍ତି ଉନି ଦାରୁ ନେବେ
ନାନା ନାନା ଦାରୁ ନହେଲେ ନାହିଁ ଯୁ ପାଣି ଖୋଜୁ ଏତେ ମାର ଖାରାକେ ଗରମ ଲାଗଲାନି ଖାରାକେ ଗାଲା ମିଶା ଶୁଖିଗଲାନି
ହଇ ହଇ ଯୁ ପାଣି ଖୋଜବାକେ ଯୁ ମୋକେ ମିଶା ବେଶୀ ସସ୍ ଲାଗଲାନି
ନାନା ସବୁବାଟେ ତ ଦେଖିଲି ଦେଖି ସାରିଲୁ ବେ ହେଲେ ହେଲେ କେନେ ଗୁଡ଼ି ପାଣି ମିଶା ମିଳେ ନାହିଁ ଗାଡ଼ ନାଲ ଏତେ ଖାରାକେ ଶୁଖିଗଲା ଅଛେ
ହଇ ହଇ ଯୁ ଦାରୁ ନହେଲେ ନାହିଁ ଘରକେ ଯୁ
ମା ମା ଏ ମା କୁନ୍ତି ଗାଲୁସ
କାଇଟା ହେଲା ଏତେ ପାଟି କଲୁସନି
ବାବା କୁନ୍ତି ଗାଲା
ଦାରୁ ଆଣବା ଗାଲା ଅଛେ ଏ ଦେଖ ଆଇଲା ବେ ତୁମେ ଦୁଇ ଲୋକ ତ ଆଇଲାସ ଦାରୁ କେନେ
ଜାନି ଆଚୁ ଡଙ୍ଗର ସବୁବାଟେ ବୁଲି ଆଇଲି ହେଲେ କୁନ୍ତି ମିଶା ଦାରୁ ମିଳେ ନାହିଁ ଡଙ୍ଗର ତ ଟାଙ୍ଗରା ଟାଙ୍ଗରି ହେଲା ଅଛେ ଏତେ ଖରା କହିବାକ ନାହିଁ ନା ଅଲଗା ନଈ ସବୁ ଶୁଖିଗଲା ଅଛେ ଆମକେ ତ ଗୁଡ଼ି ପାଣି ମିଶା ମିଳେ ନାହିଁ ଆମର ଗାଲା ଶୁଖିଗଲାନି ଘରେ ମିଶା ଏତେ ଗରମ ଆଲେ ଫୁଲମତି ପାଣି ଗୁଡ଼ି ଗାଁ ମତିର ମା ପାଣି ଗୁଡ଼ି ଗାଁ
ଏ ଦେଖ ପାଣି ନେ ଦାରୁ ତ ନାହିଁ ବୋଲି କହିଲୁସିନି ସଂସ୍କାର କାଏ ଦାରୁ ରାନ୍ଧୁବେ
ବାବା ମନେ ଅଛେ ମୁଇଁ ତୋକେ କିଛି ବରଷ ପାଚେ ଗୋଟେ କଥା କହି ରହିଲି ଡଙ୍ଗର ସବୁ ପଶୁପକ୍ଷୀ ମରିଗଲେ ଆରେ ଲୋକମାନଙ୍କାକେ ନ ଡରେ ଗଛ କାଟି ଦେଲାଇ ଡଙ୍ଗର ଲଗେ କାଇଁ ମିଶା ପଶୁମାନେ ରହିଲେ ତ କାହାକେ ମିଶା ଡରବାଏ ଡଙ୍ଗର କାଟିଦେଲେ ଗଛ ବର୍ଷା କୁନ୍ତି ହୁନି ହଇସି ପବନ କେନ୍ତା କରି ବସି ଲୋକ ମାନମଡ଼ ଜାନ କେନ୍ତା କରି ପାଇବାଏ ଏସବୁ ଅସୁବିଧା ହେବାର କାରଣ ଗଛ ସେଟାର ପାଇଁ ଗଛ କାଟବାର ନାହିଁ କି ବେଡ଼କେ ଯାଇ ସବୁ ପଶୁପକ୍ଷୀକେ ମାରିଦେବାର ନାହିଁ
ହଇ ସତ କଥା କହିଲୁସ୍ ମୁଇଁ ଆଜି ଏକା ଜାଣିଲି ମୁଇଁ ଗାଁର ଲୋକମାନଙ୍କେ କହିବାକେ ଗାଲିନି ଡଙ୍ଗରକେ ଯାଇ ଗଛ ନ କାଟତ ଆଉ ବେଟକେ ବେଟ ନ କର
ହଇ ନାନା ଯୁ କହିବାକେ
ବାବା ଆଜି ଏକା ଜାଣିଲୁସ୍ ଯାହା ସବକେ କହିଦିଅ ସେମିତି ବେଟ ନ କରତ କି ଗଛ ମିଶା ନ କାଟତ
ଶଙ୍କର ଗୌଡ଼ ଲୋକନାଥ ହିଆଲ ଗୌରୀ ଖେମୁଣ୍ଡୁ ଲକ୍ଷ୍ମୀ ମାଝୀ ଗୀତା ମଧୁଲି ବହୁତ ସୁନ୍ଦର ରୋଲ୍ ପ୍ଲେ କରିଲେ ଏହି ରୋଲ୍ ପ୍ଲେରୁ ଆମେ ଅନେକ କିଛି ଶିଖିବାକୁ ପାଇଲେ ଯେ ବେଣ୍ଟ ଶିକାର କରିବା ଦ୍ୱାରା ପଶୁପକ୍ଷୀ କମିଯାଉଛନ୍ତି ଓ ଗଛଲତା ମଧ୍ୟ କମିଯାଉଛି ଆଉ ବର୍ଷା ହେଉନାହିଁ ଏହା ବଦଳରେ ଆମମାନଙ୍କର ବହୁତ କ୍ଷତି ହେଉଛି ଓ ପରିବେଶ ଦୂଷିତ ହେଉଛି ରୋଲ୍ ପ୍ଲେ ଶୁଣିବାକୁ ଯେମିତି ଭଲ ଲାଗେ ସେମିତି ଗପ ଶୁଣିଲେ ମଧ୍ୟ ଭଲ ଲାଗେ ଛୋଟରୁ ବଡ଼ ହେବା ପର୍ଯ୍ୟନ୍ତ ଆମେ ଗପ ଶୁଣି ଶୁଣି ଆସୁଛୁ କେବେ ଟୁନାଟୁନି ଗପ ତ କେବେ କଣା ମାମୁଁ ଗପ ତାହେଲେ ଚାଲନ୍ତୁ ଆରମ୍ଭ କରିବା ଆମ କାର୍ଯ୍ୟକ୍ରମ ଏହି ଗପ ଶୁଣାଇବା ପାଇଁ ଆସୁଛନ୍ତି ଅଷ୍ଟମ ଶ୍ରେଣୀର ଛାତ୍ର ରହିଥିଲା
ଧର୍ମ ଆଜିକି ପ୍ରାୟ 400 ବର୍ଷ ତଳେ ମହାରାଷ୍ଟ୍ରରେ ରଙ୍ଗୋଜୀ ନାମକ ଜଣେ ବ୍ୟକ୍ତି ରହୁଥିଲେ ତାଙ୍କର ସଂସାର ପ୍ରତି ବୈରାଗ ଭାବ ଜାତ ହେଲା ସେ ଘର ଛାଡ଼ି ସନ୍ନ୍ୟାସୀ ହୋଇଯିବାକୁ ଉଚିତ ମନେ କଲେ ଦିନେ ସତକ ସତ ଘର ଛାଡ଼ି ସେ ଗୁରୁଙ୍କ ପାଖରେ ପହଞ୍ଚିଲେ ସେଠାରେ କିଛି ଦିନ ରହିଲା ପରେ ଭାବିଲା ଏ ଗୁରୁ ଯାହା କହୁଛନ୍ତି ତାହା ସେ ଆଗରୁ ଜାଣିଛନ୍ତି ଗୁରୁଙ୍କ ଉପଦେଶରେ କିଛି ନୂଆ କଥା ନାହିଁ ସେ ଗୁରୁଙ୍କୁ ଛାଡ଼ି ନୂତନ ଗୁରୁ ଅନ୍ୱେଷଣରେ ବାହାରିଲେ ତୁରନ୍ତ ତାଙ୍କୁ ଗୁରୁ ମିଳିଗଲା ସେଠାରେ କିଛି ବର୍ଷ ରହିଲା ପରେ ଗୁରୁଙ୍କର ଜ୍ଞାନ ଗାରିମା ସନ୍ତୋଷ କରିପାରିଲା ନାହିଁ ଫଳରେ ସେ ଗୁରୁ ବଦଳାଇ ଦେଲେ ଗୁରୁ ପରେ ଗୁରୁ ବଦଳାଇ ଚାଲିଲେ ମଧ୍ୟ କେଉଁଠାରେ ସ୍ଥିର ଭାବରେ ରହିପାରିଲେ ନାହିଁ ସେତେବେଳେ ତୁକାରାମଙ୍କ ଗୁରୁ ସୁବହୁତ ନାମ ଥିଲା ତୁକାରାମ ଜଣେ ସାଧୁ ଓ କବି ଥିଲେ। ସେ ଶୂଦ୍ର ପରିବାରରେ ଜନ୍ମଗ୍ରହଣ କରିଥିଲେ। ବାପାଙ୍କ ନାମ ବଲୁଆ ଓ ମାତାଙ୍କ ନାମ କନକବାଇ ଥିଲା। ତାଙ୍କର ଆର୍ଥିକ ସ୍ଥିତି ଭଲ ନଥିଲା। ସେ ଅଳ୍ପ ବୟସରେ ବିବାହ କରିଥିଲେ। ପ୍ରଥମ ପତ୍ନୀ ମରିଗଲା ପରେ ଦ୍ୱିତୀୟ ପତ୍ନୀ ଗ୍ରହଣ କରିଥିଲେ। ବୈବାହିକ ଜୀବନ ଅତିବାହିତ କଲେ ମଧ୍ୟ ତୁକାରାମ ସର୍ବଦା ସଂସାରରୁ ବିରକ୍ତ ରହୁନଥିଲେ। କ୍ରମଶଃ ତାଙ୍କ ମନ ଈଶ୍ୱର ଭକ୍ତି ବିଷୟରେ ମଗ୍ନ ହେଲା। ଏକାନ୍ତରେ ବହୁ ଭଗବତ ଭକ୍ତି ବିଷୟରେ ସଙ୍ଗୀତ ରଚନା କଲେ। ମହାରାଷ୍ଟ୍ରରେ ତାଙ୍କର ବହୁ ଖ୍ୟାତି ବ୍ୟାପିଗଲା। ସ୍ୱୟଂ ଶିବାଜୀ ମହାରାଜ ତାଙ୍କର ଦର୍ଶନରେ ଆସୁଥିଲେ। ରଙ୍ଗୁଜୀ ଭାବିଲେ ସେ ତୁକାରାମଙ୍କ ଗୁରୁ ରୂପେ ଗ୍ରହଣ କରିନେବେ, ସବୁଦିନେ ତାଙ୍କ ପାଖରେ ରହିଯିବେ। ସେ ସନ୍ତୋଷ ତୁକାରାମଙ୍କ ପାଖରେ ପହଞ୍ଚିଲା। ସେ ତାଙ୍କ ଶିଷ୍ୟ ହୋଇ ସେଠାରେ ରହିଗଲା। ସନ୍ତୋଷ ତୁକାରାମ ନିରନ୍ତର ଭଗବତ ଭକ୍ତିରେ ତିତ୍ଲିନ ରହୁଥିଲେ। ଦିନ ପରେ ଦିନ ବିତି ଚାଲିଲା, କିନ୍ତୁ ତାଙ୍କ ସହିତ କଥାବାର୍ତ୍ତା ହୋଇପାରୁନଥିଲେ। ରଙ୍ଗୁଜୀ ଭାବିଲା ତାଙ୍କୁ ଏଠାରୁ ବି କିଛି ମିଳିବାର ନାହିଁ। ଏଣୁ ସେ ତୁକାରାମଙ୍କ ଆଶ୍ରମ ଛାଡ଼ି ଗୁରୁ ରାମଦାସଙ୍କ ପାଖକୁ ଚାଲିଗଲା। ତାଙ୍କୁ ନିଜର ଶିଷ୍ୟ କରିନିଅନ୍ତୁ ବୋଲି ପ୍ରାର୍ଥନା କଲା। ଗୁରୁ ରାମଦାସ କହିଲେ, ତୁମେ ତ ସନ୍ତୋଷ ତୁକାରାମଙ୍କ ପାଖରେ ରହୁଥିଲ, ତାଙ୍କୁ ଛାଡ଼ି ଏଠାକୁ କାହିଁକି ଚାଲି ଆସିଲ? ରଙ୍ଗୁଜୀ କହିଲା, ମୁଁ ତ 3 ବର୍ଷ ହେଲା ତାଙ୍କ ପାଖରେ ଅଛି, କିନ୍ତୁ ସନ୍ତୋଷ ତୁକାରାମ କେବେ ମୋ ସହିତ ବେଶୀ କଥାବାର୍ତ୍ତା କରିନାହାନ୍ତି। ସେ ତ ସାରାଦିନ ଧ୍ୟାନ ହିରେ ତିତ୍ଲିନ ରହନ୍ତି। ମୁଁ ତାଙ୍କର ଠାରୁ ତତ୍ତ୍ୱଜ୍ଞାନ କେତେବେଳେ ନାଉ ନେଇପାରୁଛି। ଗୁରୁ ରାମଦାସ ଉତ୍ତର ଦେଲେ, ପୁତ୍ର, ସମସ୍ତଙ୍କର ନିଜର ନିଜର ମତ ରହିଛି। ନେବା ଅନ ନେବା ଭାବ ତ ଗ୍ରାହକର ଭାବ ଅଟେ, ଶିଷ୍ୟର ନୁହେଁ। ଶିଷ୍ୟର ଭାବ ତ ହୋଇଛି ସମର୍ପଣ, କାହାକୁ କେତେ ମିଳେ ଏହା ତ ତାର ପାତ୍ରତା ଉପରେ ନିର୍ଭର କରେ। ଆଉ ଯେଉଁଠି ସନ୍ତୋଷ ତୁକାରାମଙ୍କ କଥା ଉଠୁଛି, ତ ସେ ତତେ କିଛି ନ କହିବି ତେବେ ଲଗାତାର ଉପଦେଶ ଦେଇଛନ୍ତି, କିନ୍ତୁ ତୁ ତାହା ବୁଝିପାରୁନାହୁଁ କି କେବେ ଗ୍ରହଣ କରିପାରୁନାହୁଁ। ସତ ଈଶ୍ୱର ଭକ୍ତି କରି ସେ ଏହି ଉପଦେଶ ଦେଇଛନ୍ତି ଯେ ତୁ ଭଗବାନଙ୍କ ଭଜନ କର, ସେଥିରେ ହେଳା କର ନାହିଁ, ଜୀବନର ଗୋଟିଏ କ୍ଷଣ ବି ଅଯଥାରେ ନଷ୍ଟ କର ନାହିଁ। ରଙ୍ଗୁଜୀ ଗୁରୁ ରାମଦାସ କଥାର ନିହାତି ଧର୍ମ ରଖି ବୁଝିଲା। ସନ୍ତୋଷ ତୁକାରାମଙ୍କ ପାଖରୁ ଫେରି ଆସିଲା। ସମର୍ପଣ ସହିତ ଶିଷ୍ୟ ଧର୍ମ ପାଳନ କରି ସେ କଥାନ୍ତରରେ ମହାନ ଭକ୍ତ ବୋଲାଇଲା।
ରହିଥିଲ ବହୁତ ସୁନ୍ଦର ଗପ କହିଲେ। ଶ୍ରୋତା ବନ୍ଧୁ, ବର୍ତ୍ତମାନ ଚାଲନ୍ତୁ ଶୁଣିବା ଏବେ ଆମ ବିଦ୍ୟାଳୟର ଗପସପ୍। ଏହି ଗପସପ୍ ଶୁଣାଇବା ପାଇଁ ଆସିଛନ୍ତି ଏହି ବିଦ୍ୟାଳୟର ଛାତ୍ରଛାତ୍ରୀଗଣ, ଆରତୀ ମୁଦୁଲି, ଯମୁନା ମୁଦୁଲି, ସୁଶାନ୍ତି ମୁଦୁଲି, ରୀନା କାରଙ୍ଗିଆ, ମାଲୁ ବଡ଼ନାୟକ, ଅଜିତ ଟାକରି ଏଠାରେ ଭାଗ ନେଇଛନ୍ତି।
କହିଲୁ ଆରତୀ, ତତେ ବିଦ୍ୟାଳୟ କେମିତି ଲାଗେ?
ବହୁତ ଭଲ, କାହିଁକି ନା ଏଠି ଅନେକ ଜିନିଷ ଶିଖିବାକୁ ମିଳେ।
ତାହା କି କଥା କହିଲୁ ଯମୁନା? ଆରେ ତୁ କ'ଣ ଜାଣିନୁ ରିନା, ଏଇ ଅଗଷ୍ଟ ମାସ 5 ତାରିଖ ଦିନରେ ଆମ ସ୍କୁଲର ସଡ଼କ ସୁରକ୍ଷା ବିଷୟରେ ଆମ ସାର୍ ଦିଦିମାନେ ଆମମାନଙ୍କୁ କେତେ କ'ଣ ଶିଖେଇଲେ ଓ ଆମେମାନେ ବହୁତ କଥା ଜାଣିଲେ।
ଆରେ ତୁମେମାନେ କ'ଣ କ'ଣ ଶିଖିଲ ମୋତେ ଟିକେ କୁହ।
ଆରେ ତୁ କ'ଣ ସ୍କୁଲ ଆସିନଥିଲୁ କି?
ହଁ, ସେଇଥିପାଇଁ ତ ପଚାରୁଛି।
ଆରେ ମୁଁ କହୁଛି ଶୁଣେ, ଗାଡ଼ି ଚଲାଇଲା ବେଳେ ମଦ ପିଇ ଗାଡ଼ି ଚଲାଇବା ନାହିଁ, କିମ୍ବା ମୋବାଇଲ୍ ଫୋନ୍ରେ କଥା ହେବା ନାହିଁ, ଆଉ ଗାଡ଼ି ଚଲାଇଲା ବେଳେ ଇୟରଫୋନ୍ରେ ମ୍ୟୁଜିକ୍ ଶୁଣିବା ନାହିଁ ଏବଂ ମେସେଜ୍ରେ ବ୍ୟସ୍ତ ଥିବା ନାହିଁ। 18 ବର୍ଷ ପୂର୍ବରୁ ଗାଡ଼ି ଚଲାଇବା ନାହିଁ। ଏହିସବୁ ନିୟମ ମାନି ଚଳିଲେ ଦୁର୍ଘଟଣା ହେବ ନାହିଁ।
ହଁ ହଁ, କଥା ତ ସମ୍ପୂର୍ଣ୍ଣ ଭାବେ ଠିକ୍।
ଆଉ ଗୋଟିଏ କଥା, ସମସ୍ତେ ନିଜ ନିଜ ଘରେ ଯାଇ ଏହି ନିୟମକୁ ବୁଝାଇବା।
ଆରେ 10 ତାରିଖ ଦିନ ମଧ୍ୟ କୃମିନାଶକ ଦିବସ ପାଳନ ହୋଇଥିଲା ନା, ସମସ୍ତେ କୃମି ବଟିକା ଖାଇଲେ।
ସ୍ୱାଧୀନତା ଦିବସ ମଧ୍ୟ ପାଳନ କଲୁ। ଆମ ସ୍କୁଲର ଛାତ୍ରଛାତ୍ରୀମାନେ କିଏ ଗୀତ ଗାଇଲେ ତ କିଏ ଭାଷଣ କହିଲେ।
ଏବେ ତ ବର୍ଷା ଋତୁ ଚାଲିଛି, ମା ମାଉସୀ ମାନେ ଧାନ ବିଲରେ ଯାଇ ଘାସ ବାଛୁଛନ୍ତି।
ଆରେ ଆରତୀ, ବର୍ଷା ମାସର ରାତିରେ ଆକାଶରେ ଜୁଡ଼ି ଜୁଡ଼ିଆ ପୋକମାନଙ୍କୁ ଦେଖି ଛୋଟ ଛୋଟ ପିଲାମାନେ ବହୁତ ଖୁସି ହୁଅନ୍ତି।
ସେ ଯାହା ହଉ, ମୋତେ ବର୍ଷା ଋତୁରେ ବହୁତ ଭଲ ଲାଗେ। ଆକାଶରୁ ଟୁପା ଟୁପା ପାଣି ପଡ଼ୁଥାଏ, ସୁନ୍ଦର ସୁନ୍ଦର ଫୁଲ ଫୁଟେ। ଧାନ ବିଲରେ ପବନ ବୋହିଲେ ଧାନ ଗଛ ଗୁଡ଼ିକ ତରଙ୍ଗ ଭାବେ ଲହରୀ ଖେଳିଲା ଭଳି ହୁଏ। ସେ ଦୃଶ୍ୟ ନା ମୋତେ ବହୁତ ଭଲ ଲାଗେ।
ଆରେ ତତେ ସେଗୁଡ଼ିକ ଭଲ ଲାଗେ, ହେଲେ ସ୍କୁଲରୁ ଦୂର ଗାଁର ଛାତ୍ରଛାତ୍ରୀମାନଙ୍କୁ ଆସିବାକୁ କଷ୍ଟ ହୁଏ।
ଆରେ ବର୍ଷା ଋତୁରେ ଦୂର ଗାଁର ପିଲାମାନଙ୍କୁ ସ୍କୁଲ ଆସିବାକୁ କଷ୍ଟ ହୁଏ, ତାହେଲେ ବର୍ଷା ଋତୁ ଉପକାରୀ ବି ଅପକାରୀ ବି।
ଆରେ ତୁ ଜାଣିଛୁ ଯମୁନା, ଖରାଦିନେ ନା ଆମ ସ୍କୁଲର ବଗିଚାଗୁଡ଼ିକ ଶୁଖିଲା ଶୁଖିଲା ଦେଖା ଯାଉଥିଲା। ବର୍ଷା ଋତୁ ଆସିଲାରୁ ଶୁଖିଲା ଗଛରୁ କଅଁଳିଆ କଅଁଳିଆ ପତ୍ର ବାହାରିବାକୁ ଲାଗିଲା, ତା ସହିତ ଫୁଲ ଫୁଟିଲା।
ଏହି ବର୍ଷା ଋତୁକୁ କୃଷକମାନେ ବଡ଼ ଆଶାରେ ଅପେକ୍ଷା କରିଥାନ୍ତି ଓ ବର୍ଷା ଋତୁ ଆସିଲେ ମନ ଖୁସିରେ ଚାଷବାସ କରନ୍ତି।
ବର୍ଷା ଋତୁରେ ଯଦି କମ୍ ବର୍ଷା ମାରେ ତାହେଲେ ତ ସବୁ ଫସଲ ମରୁଡ଼ି ପଡ଼ିଯାଏ।
ଆରେ ସାଙ୍ଗମାନେ ଜାଣିଛ, ଆମ ଦାଦାଙ୍କ ଘରେ ବି ଏମିତି ହୋଇଥିଲା। ବର୍ଷା ନ ମାରିବା ଯୋଗୁଁ ଦାଦାଙ୍କ ଫସଲ ଗୁଡ଼ାକ ମରୁଡ଼ି ପଡ଼ିଗଲା। ଏବେ ବର୍ଷା ମାରିବା ଯୋଗୁଁ ଦାଦାଙ୍କ ଜମିରେ ଦାନପାଲା ଲଗାଇଛନ୍ତି।
ଆରେ ଯମୁନା, ମୁଁ ହଷ୍ଟେଲରୁ ଆସିଲା ବେଳେ ଚତୁ ଦେଖିଲି, ତୁ ଦେଖିଲୁ କି ନାହିଁ?
ଆରେ ନାଇଁ ତ, ମୁଁ ଦେଖିନାହିଁ। କି ଛତୁ ଦେଖିଲୁ?
ବାଲି ଛତୁ ଦେଖିଲି।
ଆରେ ଆରତୀ, ତୁ ତ ବାଲି ଛତୁ ଦେଖିଲୁ, ମୁଁ ତ ସକାଳେ ବାଲି ଛତୁ ମାନିଆ ବିଟକ ଛତୁ କାଢ଼ି ଆଣିଥିଲି, ଆଉ ମୁଁ ଜାମ୍ବୁକଡ଼ି ଜାମ୍ବୁ ଛତୁ କାଲି ଆଣିଥିଲି।
ଆରେ ମୁଁ ଫୁଟବଲ ଖେଳିବାକୁ ଯାଇଥିଲି, ସେଠି ମୁଁ ସ୍ୱର୍ଗ ଛତୁ କାଢ଼ି ଆଣିଲି।
ଆରେ ଆମେମାନେ ତ ବର୍ଷା ଋତୁ ବିଷୟରେ ବହୁତ କଥା ଜାଣିଲେ,
ଆମ ପାଇଁ ବର୍ଷା ଋତୁ କେତେ ଉପକାରୀ ବୋଲି ଜାଣିଲେ। ଏବେ 4 ହେଲାଣି, ଚାଲୋ ସମସ୍ତେ ଯିବା।
ଧନ୍ୟବାଦ ଆରତୀ ମୁଦୁଲି, ଯମୁନା ମୁଦୁଲି, ସୁଶାନ୍ତି ମୁଦୁଲି, ରୀନା କାରଙ୍ଗିଆ, ଅଜିତ ଟାକରୀ, ମାଲୁ ବଡ଼ନାୟକ, ବହୁତ ସୁନ୍ଦର ଗପସପ କରିଲେ। ଆମେ ଜାଣିଲେ ଯେ ସ୍କୁଲ ଆମ ପାଇଁ କେତେ ଜରୁରୀ, ବିଦ୍ୟା ଆମମାନଙ୍କ ଅମୂଲ୍ୟ ସମ୍ପଦ, ତେଣୁ ଆମେ ସମସ୍ତେ ନିୟମିତ ବିଦ୍ୟାଳୟକୁ ଆସିବା ଉଚିତ, କାରଣ ଏଠାରେ ଆମେ ଅନେକ ବିଷୟ ଶିଖିଥାଉ। ମୋର ପ୍ରିୟର ଶ୍ରୋତାବନ୍ଧୁ, ସମୟ ଆସିଯାଇଛି ଆପଣମାନଙ୍କ ଠାରୁ ବିଦାୟ ନେବାର। ଦେଖା ହେବା ପରବର୍ତ୍ତୀ ସପ୍ତାହରେ। ସେ ପର୍ଯ୍ୟନ୍ତ ଭଲରେ ରୁହନ୍ତୁ, ଖୁସିରେ ରୁହନ୍ତୁ।